ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତୀୟ କୃତ୍ରିମ ବୁଦ୍ଧିମତା ମଡେଲଗୁଡ଼ିକ ନୈତିକ ମୂଲ୍ୟବୋଧ ଏବଂ ତଥ୍ୟ ଗୋପନୀୟତା ନୀତି ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମିଳନୀ 2026 ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ମନ୍ତ୍ରୀଙ୍କ ବୈଠକ ଏବଂ କୋଲକାତାରେ କରାଯାଇଥିବା ଯାଞ୍ଚ ପ୍ରକ୍ରିୟା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ, ବରଂ ତଥ୍ୟ ଭିତ୍ତିକ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ପଷ୍ଟୋକ୍ତି। ଭାରତୀୟ କୃତ୍ରିମ ବୁଦ୍ଧିମତା ମଡେଲଗୁଡ଼ିକ ନୈତିକ ମୂଲ୍ୟବୋଧ ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ନିରପେକ୍ଷ ଏବଂ ତଥ୍ୟ ଗୋପନୀୟତା ନୀତି ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଭାରତୀୟ ଏଆଇ ଷ୍ଟାର୍ଟଅପ୍ମାନଙ୍କର ଗୋଲଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମାଜରେ ରୂପାନ୍ତରୀକରଣ ଦିଗରେ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଆସନ୍ତା ମାସରେ ଭାରତ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ଆୟୋଜନ କରିବ। ଏହା ମାଧ୍ୟମରେ ଦେଶ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଯାଉଛି। ଶ୍ରୀ ମୋଦି କହିଛନ୍ତି ଷ୍ଟାର୍ଟଅପ୍ ଏବଂ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗୀମାନେ ଭାରତର ଭବିଷ୍ୟତର ସହସ୍ଥାପତ୍ୟ। ଏହି କ୍ଷେତ୍ରରେ ଉଭୟ ନବସୃଜନ ଏବଂ ବହୁଳ ମାତ୍ରାରେ କାର୍ଯ୍ୟକାରିତା କରିବା ଦିଗରେ ଦେଶର ଏକ ବିଶେଷ କ୍ଷମତା ରହିଛି। ଭାରତ ବିଶ୍ୱ ସମ୍ମୁଖରେ ଏଭଳି ଅଭିନବ ଏଆଇ ମଡେଲ ଉପସ୍ଥାପନ କରିବା ଉଚିତ, ଯାହା ମାଧ୍ୟମରେ ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଦ ୱାର୍ଲଡ ଭାବନାର ପ୍ରତିଫଳିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି କ୍ଷେତ୍ରରେ ଭାରତର ଷ୍ଟାର୍ଟଅପ୍ଗୁଡ଼ିକ ବିଶ୍ୱସ୍ତରରେ ନେତୃତ୍ୱ ନେବା ଦିଗରେ କାର୍ଯ୍ୟ କରିବା ଉଚିତ। ଭାରତ ସୁଗମ, ସମାବେଶୀ ତଥା ନବସୃଜନ ପ୍ରତିଫଳିତ କୃତ୍ରିମ ବୁଦ୍ଧିମତା ଉତ୍ପାଦକୁ ପ୍ରୋତ୍ସାହନ ଦେବା ଦିଗରେ ସମସ୍ତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ସୁନିଶ୍ଚିତ କରିଛନ୍ତି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ସମ୍ମିଳନୀ 2026 ଭାଗ ନେବା ଲାଗି ଭାରତର 12 ଏଆଇ ଷ୍ଟାର୍ଟଅପ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଷ୍ଟାର୍ଟଅପ୍ଗୁଡ଼ିକ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକରେ ଯୋଗଦେଇ ନିଜ ନିଜର ମଡେଲ ଉପସ୍ଥାପନ କରିଥିଲେ। ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଉପସ୍ଥିତ ଥିଲେ। ଏତଦ୍ବ୍ୟତୀତ ଅବତାର, ଭାରତ ଜେନ୍, ଇଣ୍ଟେଲି ହେଲ୍ଥ, ସର୍ଭମ୍, ଟେକ୍ ମହିନ୍ଦ୍ରା ଏବଂ ଜେଣ୍ଟିକ୍ ସମେତ ଅନ୍ୟାନ୍ୟ ଭାରତୀୟ ଏଆଇ ଷ୍ଟାର୍ଟଅପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମିଳନୀ 2026 ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା 12 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀର ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହ ଶନିବାର ଦିନ ଅନୁଷ୍ଠିତ ହେବ। ଏହି ସମାରୋହରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 12 ଦିନ ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ସେ କହିଛନ୍ତି ଏହି ସମାରୋହରେ ଦେଶ ତଥା ଦେଶ ବାହାରୁ 2500 ଉର୍ଦ୍ଧ୍ୱ ଯୁବବର୍ଗ ଅଂଶଗ୍ରହଣ କରିବେ। ଏହି ସମାରୋହ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି
ବିକଶିତ ଭାରତ କେ ଯୋ 25 ସାଲ କା କାଲ ହେ ଏ 25 ସାଲ ମେ ଏ ୟୁବାଓକୁ ବିକଶିତ ଭାରତ କି ଜର୍ନି କା ଏକ ପାର୍ଟ ବନାନା ହେ ଉନକେ ବିଚାର କା ଭାରତ ବନାନା ହେ ଇସଲିଏ ଏ ୟୁବା ଉନକି ଶକ୍ତି କା ଉପଯୋଗ ନେସନ ଫର୍ଷ୍ଟ ଜବ ଦେଶ କେ ନାଗରିକ ଦେଶ କେ ପ୍ରତି ଅପନା କର୍ତ୍ତବ୍ୟ କୁ ପ୍ରାଥମିକତା ଦେଙ୍ଗେ ତବ ଇସ ଦେଶ କୁ ଆଗେ ବଢ଼ତେ କୋହି ନହିଁ ରୋକ ପାଏଙ୍ଗେ।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିବହନ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ସଡ଼କ ସୁରକ୍ଷା, ଯାତ୍ରୀ ତଥା ସାଧାରଣ ଜନତାଙ୍କ ସୁବିଧା, ମୋଟରଯାନ ନିୟମ ତଥା ବ୍ୟବସାୟିକ ପ୍ରକ୍ରିୟାକୁ ସହଜ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ଭାରତୀୟ ସମ୍ବିଧାନ ଅନୁଯାୟୀ ଗମନାଗମନ ପ୍ରସଙ୍ଗ କଙ୍କରେଣ୍ଟ ତାଲିକାରେ ଆସୁଥିବା ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ନିବିଡ଼ ସମନ୍ୱୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସ୍କାରକୁ ସୁରକ୍ଷିତ ରଖିବା ସହିତ ନୀତିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ସଶକ୍ତ ତଥା ପ୍ରମାଣଭିତ୍ତିକ ସମାଲୋଚନାକୁ ଦେଶ ସ୍ୱାଗତ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଏହା କହିଛନ୍ତି। ଶ୍ରୀ ମୋଦି ଦେଶର ଗଣତାନ୍ତ୍ରିକ ପ୍ରଗତିରେ ନୈରାଶ୍ୟବାଦର କୌଣସି ଭୂମିକା ନାହିଁ ବୋଲି ଉଲ୍ଲେଖ କରିବା ସହିତ ନବବର୍ଷରେ ସକାରାତ୍ମକ ବିତର୍କର ମୂଲ୍ୟବୋଧ ଉପରେ ଆଲୋକପାତ କରିଛନ୍ତି। ନିଜ ଲେଖାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ରାଜନୀତି ନୁହେଁ ବରଂ ସକାରାତ୍ମକ ସମାଲୋଚନା ଦ୍ୱାରା ଗଣତନ୍ତ୍ରର ମୂଲ୍ୟବୋଧ ସଶକ୍ତ ହୋଇଥାଏ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପ୍ରତ୍ୟେକ ଘରେ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ପୁରୀ ଲେଖିଛନ୍ତି। କୋଲକାତାରେ କରାଯାଇଥିବା ଯାଞ୍ଚ ପ୍ରକ୍ରିୟା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବରଂ ତଥ୍ୟ ଭିତ୍ତିକ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି। କୋଲକାତାରେ ଏହି ଯାଞ୍ଚ ପ୍ରକ୍ରିୟା ସମୟରେ ତୃଣମୂଳ କଂଗ୍ରେସର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତଥା ପ୍ରାର୍ଥୀ ତାଲିକାକୁ ଜବତ କରାଯିବାର ପ୍ରଚେଷ୍ଟା ସମ୍ପର୍କିତ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଏକ ପ୍ରେସ୍ ବିବୃତ୍ତିରେ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି, ଏହି ଯାଞ୍ଚ ପ୍ରକ୍ରିୟା କୌଣସି ନିର୍ବାଚନ ସମ୍ପର୍କିତ ନୁହେଁ ଏବଂ କୌଣସି ଦଳୀୟ କାର୍ଯ୍ୟାଳୟକୁ ମଧ୍ୟ ଏଥିଲାଗି ଯାଞ୍ଚ କରାଯାଇ ନାହିଁ। ସମ୍ପୂର୍ଣ୍ଣ ଆଇନଗତ ବିଧିବ୍ୟବସ୍ଥା ମଧ୍ୟରେ ଏହି ଯାଞ୍ଚ କରାଯାଇଛି। ଅର୍ଥ ହେରଫେର ମାମଲା ସମ୍ପର୍କିତ ଯାଞ୍ଚର ଏହା ଏକ ଅଂଶସ୍ୱରୂପ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା ଦେଶର ସହରାଞ୍ଚଳର ଉନ୍ନତି ଲାଗି ଗୃହ ନିର୍ମାଣ ଏବଂ ଭିତ୍ତିଭୂମିକୁ ସଶକ୍ତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ରୂପାନ୍ତରୀକରଣ ଦିଗରେ ସହରାଞ୍ଚଳର ବିକାଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦେଶର ସହରାଞ୍ଚଳରେ 48 କୋଟିରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। 2030 ସୁଦ୍ଧା ଏହି ସଂଖ୍ୟା 60 କୋଟି ଅତିକ୍ରମ କରିବାର ଆକଳନ କରାଯାଇଛି। ଏଥିସହିତ ଗୃହ ନିର୍ମାଣ, ଗମନାଗମନ, ବିଶୁଦ୍ଧ ଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥା ସହିତ ସୁଶାସନ ଯୋଗାଇଦେବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ମିଶନ ମୋଡ୍ରେ କାର୍ଯ୍ୟ କରାଯାଇଛି। 12ଟି ପ୍ରଗତି ବୈଠକରେ 7ଟି ପ୍ରମୁଖ ସହରାଞ୍ଚଳ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିବା ସହିତ ଏହାର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। 2,37,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ସ୍ମାର୍ଟ ସହର ମିଶନ ଏବଂ ବୁଲା ବିକାଳୀଙ୍କ ଲାଗି ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ନିଧି ଯୋଜନା ସମେତ 14ଟି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପ୍ରଗତି ବୈଠକରେ ସମୀକ୍ଷା କରାଯାଇଛି। ସେଥିମଧ୍ୟରୁ 4ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଥିବା ବେଳେ 10ଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଦେଶବ୍ୟାପୀ 1,18,00,000ରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣ ଲାଗି ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ 88,00,000ରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣ ଶେଷ ହୋଇଛି। ସେହିଭଳି ପ୍ରାୟ 100ଟି ସହରରେ ସ୍ମାର୍ଟ ସିଟି ମିଶନ କାର୍ଯ୍ୟକାରିତା ହେବା ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ 80,00,000ରୁ ଉର୍ଦ୍ଧ୍ୱ ବୁଲା ବିକାଳୀଙ୍କୁ ପ୍ରାୟ 13,800 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଦେଶରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର କ୍ଷେତ୍ରକୁ ଅଧିକ ସମାବେଶୀ, ଚିରସ୍ଥାୟୀ ତଥା ବୈଷୟିକ ଜ୍ଞାନକୌଶଳ ସହିତ ସଂଯୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଇଛି। ଏଥିସହିତ ସହରବାସୀଙ୍କୁ ଅର୍ଥନୈତିକ ସୁଯୋଗ ଓ ମର୍ଯ୍ୟାଦାଜନକ ଜୀବନଶୈଳୀ ପ୍ରଦାନ କରିବା ଦିଗରେ ମଧ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। କ୍ଷମତା ନିର୍ମାଣ ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତାର ସୁବିନିଯୋଗ ଦ୍ୱାରା ସମଗ୍ର ସମାଜ ଲାଭାନ୍ୱିତ ହୋଇପାରିବ ବୋଲି କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ କ୍ଷମତା ନିର୍ମାଣ ନିମନ୍ତେ କୃତ୍ରିମ ବୁଦ୍ଧିମତା ରୂପାନ୍ତରୀକରଣ ସୁଶାସନ ସମ୍ପର୍କିତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ସେ କହିଛନ୍ତି,
AI integration किया गया है तो AI driven capacity building through iGOT platform जिसमें AI सारथी है जो एक तरह का gateway है into iGOT learning क्योंकि एक learning ecosystem है AI tutor है जिसमें आपको personalized learning है AI capacity building plan है जो विभागों के लिए मंत्रालयों के लिए काम आएगा।
मुख्य संवाद गुड़ी का पूर्णी थरे ଭାରତୀୟ କୃତ୍ରିମ ବୁଦ୍ଧିମତା ମଡେଲଗୁଡ଼ିକ ନୈତିକ ମୂଲ୍ୟବୋଧ ଏବଂ ତଥ୍ୟ ଗୋପନୀୟତା ନୀତି ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମିଳନୀ 2026 ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ ଏବଂ କୋଲକାତାରେ କରାଯାଇଥିବା ଯାଞ୍ଚ ପ୍ରକ୍ରିୟା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ, ବରଂ ତଥ୍ୟ ଭିତ୍ତିକ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ପଷ୍ଟୋକ୍ତି। ସମ୍ବାଦ ଶେଷ ହେଲା।